ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତ ଓ ଗ୍ରୀସ୍ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପର୍କରେ କାନାଡ଼ାର ଉପମନ୍ତ୍ରୀଙ୍କ ଟିପ୍ପଣୀକୁ ଭାରତର ଦୃଢ଼ ବିରୋଧ. ଅଷ୍ଟ୍ରେଲିଆ ଓ ସିଙ୍ଗାପୁରକୁ ଆସନ୍ତାକାଲିଠାରୁ 6 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇକୋଣପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ଏବଂ ମୁମ୍ବାଇଠାରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ତା'ର ଦ୍ୱିତୀୟ ଇନିଂସରେ 9 ୱିକେଟ୍ ହରାଇ କରିଛି 171 ରନ୍. ଭାରତ ଓ ଗ୍ରୀସ୍ ମଧ୍ୟରେ ଥିବା ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଗ୍ରୀସ୍ ପ୍ରତିପକ୍ଷ କାଇରିଓକୋସ୍ ମିଶୋଟକିଙ୍କ ସହିତ ଆଜି ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିଥିବା ଆଲୋଚନାରୁ ଏହା ଜଣାପଡ଼ିଛି. ଉଭୟ ନେତା ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ଏବଂ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଓ ପଶ୍ଚିମ ଏସିଆର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଣିଜ୍ୟ, ପ୍ରତିରକ୍ଷା, ଜାହାଜ ଚଳାଚଳ ଓ ସଂଯୋଗୀକରଣ ଭଳି କେତେକ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେମାନେ ଏହି ଅବସରରେ ସମୀକ୍ଷା କରିଛନ୍ତି। କ୍ରମାଗତ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଗ୍ରୀସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାନାଡ଼ାର ଜନସୁରକ୍ଷା ଓ ଜାତୀୟ ନିରାପତ୍ତା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ସେଠାକାର ଉପମନ୍ତ୍ରୀ ଡେଭିଡ୍ ମୋରିସନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀକୁ ଭାରତ ଦୃଢ଼ ବିରୋଧ କରିଛି। ଆଜି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତକାଲି ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତଙ୍କୁ ସମନ କରାଯାଇ ଭାରତ ନିଜର ପକ୍ଷ ରଖିଛି। ଏହାଛଡ଼ା ଗତ 29 ତାରିଖ ଦିନ ଅଟୱାଠାରେ ହୋଇଥିବା ଷ୍ଟାଣ୍ଡିଂ କମିଟି ବୈଠକ ସମ୍ପର୍କରେ ଭାରତ ପକ୍ଷରୁ ଏକ କୂଟନୈତିକ ଚିଠା ତାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ଓ ସିଙ୍ଗାପୁରକୁ 6 ଦିନିଆ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଅଷ୍ଟ୍ରେଲିଆର ବ୍ରିସବେନ୍ଠାରେ ନବନିର୍ମିତ ଭାରତର ଚତୁର୍ଥ ବାଣିଜ୍ୟିକ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏହାଛଡ଼ା ଡକ୍ଟର ଜୟଶଙ୍କର କାନବେରାଠାରେ ଅନୁଷ୍ଠିତ ହେବାକୁ ଥିବା 5ଦଶ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସହ ଅଧ୍ୟକ୍ଷତା କରିବେ। ସେହିଭଳି ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଷ୍ଟ୍ରେଲିଆର ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରାଇସିନା ଡାଉନ୍ ଅଣ୍ଡର୍ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଅଷ୍ଟ୍ରେଲିଆର ନେତୃବୃନ୍ଦ, ସାଂସଦ, ପ୍ରତିଷ୍ଠିତ ଶିଳ୍ପପତି, ଗଣମାଧ୍ୟମ, ବୁଦ୍ଧିଜୀବୀ ଓ ଭାରତୀୟ ସମୁଦାୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର ଆସନ୍ତା 8 ତାରିଖ ଦିନ ସିଙ୍ଗାପୁର ଗସ୍ତ କରିବେ। ସେଠାରେ 8ମ ଆସିଆନ୍ ଭାରତୀୟ ବୁଦ୍ଧିଜୀବୀ ନେଟୱାର୍କ ଗୋଲଟେବୁଲ୍ ବୈଠକରେ ତାଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସେଠାକାର ନେତୃବୃନ୍ଦଙ୍କ ସହିତ ସେ ଆଲୋଚନା କରିବେ। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଡେମ୍ଚୋକ୍ ଓ ଡେପ୍ସାଙ୍ଗ୍ ଅଞ୍ଚଳରେ ଭାରତ ଓ ଚୀନ୍ ପକ୍ଷରୁ ମିଳିତ ପେଟ୍ରୋଲିଂ ଆରମ୍ଭ ହୋଇଛି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜସ୍ୱାଲ କହିଛନ୍ତି ଆପୋଷ ବୁଝାମଣା ଅନୁଯାୟୀ ଦୁଇ ଦେଶ ପକ୍ଷରୁ ପେଟ୍ରୋଲିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ଗତମାସ 21 ତାରିଖ ଦିନ ଡେମ୍ଚୋକ୍ ଓ ଡେପ୍ସାଙ୍ଗ୍ରୁ ଶେଷ ପର୍ଯ୍ୟାୟରେ ଉଭୟ ଦେଶ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲା। ଶ୍ରୀ ଜୟସ୍ୱାଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ ତଥା ସ୍ଥିର ରଖିବା ଉଦ୍ଦେଶ୍ୟରେ ଉଚ୍ଚ ପଦାଧିକାରୀଙ୍କ ସମେତ ବୈଦେଶିକ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ପରେ ଏହା ସମ୍ଭବ ହୋଇପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାତିରେ ରାଞ୍ଚି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ସେ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିବେ। ଏହାଛଡ଼ା ଆସନ୍ତାକାଲି ସେ ଦଳୀୟ ସଂକଳ୍ପପତ୍ର ସେଠାରେ ଜାରି କରିବେ ବୋଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଶାହା ଆସନ୍ତାକାଲି ଘାଟଶିଲାର ଧାଲବୁମଗଡ଼, ହଜାରିବାଗର ବରକଟା ଏବଂ ଛତ୍ରାର ହିମାରିଆଠାରେ ପୃଥକ ପୃଥକ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। କେରଳର ୱାଇନାଡ୍ ସଂସଦୀୟ ଆସନ ସମେତ ଚେଲାକାରା ଓ ପାଲକାଡ୍ ବିଧାନସଭା ଆସନ ଲାଗି ଆସନ୍ତା 13 ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ନିର୍ବାଚନ ପ୍ରଚାର ସରଗରମ ହୋଇଛି। ଏ ସମ୍ପର୍କରେ ଆମ କୋଚି ସମ୍ଭାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ୱାଇନାଡ୍ ଆସନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲିଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆସନ୍ତା ସୋମବାରଠାରୁ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିବେ। ପାଲକାଡ୍ ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ ଜାରି ରଖିଛନ୍ତି। ୟୁଡିଏଫ୍ ପ୍ରାର୍ଥୀ ରାହୁଲ ମାକୁଣ୍ଠାଥିଲ୍ ସହରର ଦକ୍ଷିଣାଞ୍ଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରଚାର କରୁଥିବାବେଳେ ଏଲ୍ଡିଏଫ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ପି ସାରିନ୍ ଭାଦାପାରାମ୍ବୁ ଚାଥାଙ୍କୁ ଲାଙ୍ଗୁରା ପାରାମିଲ୍ ଅଞ୍ଚଳରେ ପ୍ରଚାର ଜୋରଦାର କରିଛନ୍ତି। ସେହିଭଳି ଏନ୍ଡିଏ ପ୍ରାର୍ଥୀ ପି କୃଷ୍ଣାକୁମାର ପାଲାକାଟର ପୂର୍ବାଞ୍ଚଳରେ ନିଜର ପ୍ରଚାର ଜୋରଦାର କରିଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ସମ୍ମାନଜନକ ସଢ଼େଇକଳା ଆସନରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଆମ ସମ୍ଭାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଚଳିତଥର ସଢ଼େଇକଳାରେ ଏକ ଭିନ୍ନ ରାଜନୈତିକ ସ୍ଥିତି ଦେଖାଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ ଜେଏମ୍ଏମ୍ ଟିକଟରେ ଏହି ଆସନରୁ 6 ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଚଳିତଥର ସେ ବିଜେପି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ଶ୍ରୀ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜେଏମ୍ଏମ୍ ଦଳରୁ ମଧ୍ୟ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପିରୁ ଇସ୍ତଫା ଦେଇଥିବା ଗଣେଶ ମହାଲିଙ୍ଗ ଜେଏମ୍ଏମ୍ ସଢ଼େଇକଳା ଆସନ ଲାଗି ଟିକେଟ୍ ପ୍ରଦାନ କରିଛି। 2019 ବିଧାନସଭା ନିର୍ବାଚନରେ ସଢ଼େଇକଳା ଆସନରେ ଚମ୍ପେଇ ସୋରେନ୍ ଓ ଗଣେଶ ମହାଲିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାତ୍ର ଶ୍ରୀ ସୋରେନ୍ ସେ ସମୟରେ ଜେଏମ୍ଏମ୍ରୁ ଏବଂ ଶ୍ରୀ ମହାଲି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଏହି ବିଧାନସଭା ଆସନ ଲାଗି ମୋଟ 13 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେଠାରେ ମୁଖ୍ୟତଃ ଶ୍ରୀ ସୋରେନ୍ ଓ ଶ୍ରୀ ମହାଲିଙ୍କ ମଧ୍ୟରେ ଲଢ଼େଇ ହେବ। ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗ୍ୟା ପ୍ରସଙ୍ଗକୁ ପ୍ରାୟ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ସ୍ଥାନ ଦେଉଥିବା ଦେଖିବାକୁ ମିଳିଛି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏମ୍ସିଏଲ୍ ତାପୁଡ଼ିଆ ରୋଡ୍ ଅନ୍ତର୍ଗତ ଗାଇକଣପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହିତ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାଣ୍ଡାଗଡ଼ା ଓ ସମରପିଣ୍ଡ ଗ୍ରାମର ପ୍ରାୟ 12 ଜଣ ଲୋକ ଏକ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଗୋଟିଏ ଭ୍ୟାନ୍ରେ ଘରକୁ ଫେରୁଥିବା ସମୟରେ ଏକ ଟ୍ରେଲର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁଁ ରାସ୍ତା ପରିଷ୍କାର ଦେଖାଯାଉ ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ୍ କହିଛି। କାଶ୍ମୀର ଉପତ୍ୟକାର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହାଲକାନଗଲି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟ ସମୟରେ 2 ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ସନ୍ତାସବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେଠାରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସନ୍ତାସବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ଏହାର ପାଲଟା ଜବାବରେ 2 ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି। ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ସେଠାରେ ତଲାସୀ ଅଭିଯାନ ଜାରି ରହିଥିବା ଜଣାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ କାଶ୍ମୀର ଉପତ୍ୟକାର ଶ୍ରୀନଗର ସହରର ଖାନେୟାର ଅଞ୍ଚଳରେ ଆଜି ସକାଳେ ଗୁଳି ବିନିମୟ ହୋଇଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀର ମିଳିତ ଟିମ୍ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସମ୍ପୃକ୍ତ ଅଞ୍ଚଳ ଘେରାଉ କରି ତଲାସୀ ଅଭିଯାନ ଜାରି ରଖିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କ୍ରିକେଟ୍। ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ତା'ର ଦ୍ୱିତୀୟ ଇନିଂସରେ 9 ୱିକେଟ୍ ହରାଇ 171 ରନ୍ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 4ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ 3ଟି, ୱାଶିଂଟନ୍ ସୁନ୍ଦର ଓ ଆକାଶଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ପୂର୍ବରୁ ଭାରତୀୟ ଦଳ ପ୍ରଥମ ଇନିଂସରେ 263 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଶୁଭମନ୍ ଗିଲ୍ 90 ଏବଂ ରିଷଭ ପନ୍ଥ 16 ରନ୍ କରିଥିଲେ। ୱାଶିଂଟନ୍ ସୁନ୍ଦର 36 ବଲ୍ରୁ 38 ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଅଜସ୍ ପଟେଲ 5ଟି ୱିକେଟ୍ ଅକ୍ତିଆର କରିଥିଲେ। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଭାରତଠାରୁ 143 ରନ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଓ ଗ୍ରୀସ୍ ମଧ୍ୟରେ ଥିବା ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପର୍କରେ କାନାଡ଼ାର ଉପମନ୍ତ୍ରୀଙ୍କ ଟିପ୍ପଣୀକୁ ଭାରତର ଦୃଢ଼ ବିରୋଧ ଏବଂ ମୁମ୍ବାଇଠାରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ତା'ର ଦ୍ୱିତୀୟ ଇନିଂସରେ 9 ୱିକେଟ୍ ହରାଇ କରିଛି 171 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।